ओम शांति। अमृत धारा कार्यक्रम श्रोता बंधु मान को हार्दिक स्वागत जनाउछि। नमस्कार। आज आम चर्चा करिवा रामायण ग्रंथ जो भारत वर्ष रे इत्ते लोकप्रिय। वास्तव रे रामायण कथा ऐतिहासिक की अनेक इतिहासकार आम भारतवर्षर विभिन्न पुराण शास्त्र जो रही सेगुड़ को अनुध्यान करी जो प्रकार से मंतव्य दे जाती सेगुड़ा सब पढ़िले जना पड़े एवं कौनसी बुद्धिजीवी व्यक्ति भी यदि पुराण शास्त्र भारतवर्षर पढ़े से सब गुड़ा को केबे भी कौनसी ऐतिहासिक घटना मानवनी स्वीकार करिवनी। जो प्रकार रामायण रे जन्म वृत्तांत सब अच्छी जो प्रकार रामायण रे कैरेक्टर सब व्यक्तित्व व्याख्या रही जो सब घटना ता विषय भी व्याख्या रही सेगुड़ा को गभीर भाव चिंता कले बुद्धिजीवी व्यक्ति केबे भी स्वीकार करिवनी ते एगुड़ा सब सत्य घटना। मु आगरु भी कहिछि भारतर रामायण महाभारत विभिन्न प्रकार उपनिषद आदि आदि जहाँ भी ग्रंथ आमे घरे घरे पढ़ुचु एगुड़ा को इंग्राजी रे माइथोलोजी कहा जाइछि। MYTH मिथ शब्दर अर्थ होची कल्पना। केतेक माइथोलोजी अर्थ काल्पनिक ग्रंथ व काल्पनिक उपन्यास बोली टीका करिसेंदी। जेहेतु ए सब पुराण शास्त्र गुडा पढ़िले इठी अनेक असंभव कथा किए जने कहा को वरदान दे दौ किए कहा को अभिशाप दे दौ वरदान एवं अभिशाप द्वारा सबु किछि कवि संभव करके देखे दे एवं एगुडा पढ़िले कहीं भी ताको सत्य इतिहास बोली मानिबनी। यदि इतिहास ही थांता आज आम भारतवर्षर इतिहास जो आम पढ़ुचु भारतवर्ष जिते दिन भी इतिहास उपलब्ध अच्छे आम स्कूल कॉलेज रे पढ़ा जाऊँगी एगुड़ा को भी इतिहास भितरे मशीदे उचित यदि इतिहास ही था कि इतिहास रे एगुड़ा सब आम पढ़ुन पानी नीति शिक्षा देवाई भितर नैतिकता कमि आस चरित्रवान बनवाई आम यू जिन साहित्य पढ़ुवार आम देखु। तो रामायण को वास्तव में आम इतिहास पुस्तक बोली कमि कह जो प्रकार वृत्तांत सब रही गंभीर भाव चिंता कले जना पड़े रामायण से लोक मान शिक्षा देवाई कि आध्यात्मिक तथ्य रही सेगुड़ा बुझिले लोक चरित्र लोकंकर व्यक्तित्व के परिवर्तन आसीबो गोटे भाईर भाई प्रति कौन कर्तव्य पुअर बापों प्रति कौन कर्तव्य मां प्रति कौन कर्तव्य आम समाज रे जितेबले दुरावस्था हेगला सत्ययुग त्रेतायुग जितेबले वास्तव रे समस्ते सुखरे शांतिरे खुशीरे कालातिपात करथिले जितेबले सत्ययुग त्रेतायुग बीतीगला द्वापर युग आसला द्वापर युगरे लोक जितेबले देह अभिमान रे आसिकी काम क्रोध लोभ मोह अहंकार वशवर्ती हे कि अनेक असामाजिक कार्य जितेबले लिप्त हेले किछि लोकंक मन रे ए संसार प्रति वैराग्य भावना उत्पन्न हला से माने जंगल को जाई तपस्या करी ଲୋକମାନଙ୍କୁ କେମିତି ହିତ କଥା ଶିକ୍ଷା ଦେବେ, ସେଥିପାଇଁ ଆମ ଭାରତବର୍ଷରେ ଯେଉଁ ଉପଲବ୍ଧ ଅନେକ ପୁରାଣ ଶାସ୍ତ୍ର ଉପନିଷଦ ଆଦି ଏଗୁଡ଼ା ସବୁ ରଚନା କରିଛନ୍ତି। ଏବଂ ଏହି ରଚନା ଭିତରେ ଆମ ପୂର୍ବପୁରୁଷମାନଙ୍କର କ୍ୟାରେକ୍ଟର ବର୍ଣ୍ଣନା ରହିଛି ସତରେ, କିନ୍ତୁ ଆମ ପୂର୍ବପୁରୁଷ ରାମ କୃଷ୍ଣ ଯୋଉ ବି ହେଇକି ଯାଇଛନ୍ତି, ସେମାନେ ଏଇ ଯେଉଁ ପୁରାଣ ଶାସ୍ତ୍ରରେ ଯେମିତି ତାଙ୍କର କ୍ୟାରେକ୍ଟର ଗୁଡ଼ା ତାଙ୍କ ଜୀବନୀ କଥା ବର୍ଣ୍ଣନା ରହିଛି, ସେମିତି ହିଁ ପ୍ରକୃତିରେ ସେମିତି ବାସ୍ତବରେ ହିଁ ଆମ ପୂର୍ବପୁରୁଷ ସେମିତି ଥିଲେ ସେ କଥା ନୁହେଁ। ସେଠି ଯୋଉ କ୍ୟାରେକ୍ଟର ଗୁଡ଼ା ବର୍ଣ୍ଣନା ହେଇଛି, ଆମ ସେଠି ନାଁ ଗୁଡ଼ା ସବୁ ଆମ ପୂର୍ବପୁରୁଷଙ୍କର ନାଁ ଥାଇପାରେ, କିନ୍ତୁ ପ୍ରକୃତିରେ ତାଙ୍କର ଜୀବନ କାହାଣୀ ହିଁ ଆମ ପୂର୍ବପୁରୁଷଙ୍କର ସେମିତି ଥିଲା ସେଟା କୌଣସି ସତ୍ୟ ନୁହେଁ। ଦେଖନ୍ତୁ ଗୋଟେ ସାଧାରଣ କଥା, ରାମଙ୍କ ବିଷୟରେ ଆଜି ରାମ ମନ୍ଦିର ଆଉ ଅଯୋଧ୍ୟା କାଣ୍ଡ ବିଷୟରେ ଆପଣମାନେ ଜାଣିଥିବେ ସବୁ, ଯୋଉ ପ୍ରକାର ବାବରି ମସଜିଦ ଆଦି ଆଦି ହେଲା, କେତେ ଲୋକଙ୍କର ଅକାଳ ମୃତ୍ୟୁ ହେଲା, ତ ଏସବୁ ଯୋଉ ସଂଗ୍ରାମ ଆଦି ଚାଲିଛି, ଅନେକ ପ୍ରକାର ସମାଜର ଅବ୍ୟବସ୍ଥା, ତାର ମୁଖ୍ୟ କାରଣ କ'ଣ? କବୀର ଦାସ କହିଛନ୍ତି, जग में चार राम है, राम रहीम एक हेरे बंदे, तुम क्यों आपस में लड़ रहे हो? राम जी रहीम से निज भीतर कहीं की झगड़ा कर जाओ। तो से कहिसेंति, जग में चार राम है, तीन राम व्यवहार, चौथा राम निज सार है, तीन का करो विचार। दुनिया रे चारटा राम अछंती, से भीतरो तीनटा राम मोर किछि ତାଙ୍କ ସହିତ କିଛି ମତଲବ ନାହିଁ। ଚୌଥା ରାମ ଯିଏ ଅଛନ୍ତି, ସେ ବାସ୍ତବରେ ପ୍ରକୃତରେ ମୋ ରାମ, ତାଙ୍କ କଥା ଚିନ୍ତା କରନ୍ତୁ। କଣ ସେ ଚାରିଟା ରାମ, କିଏ କିଏ ସେ ଚାର ରାମ? ଏକ ରାମ ହେ ଦଶରଥ ବେଟା, ଏକ ରାମ ହେ ଦଶରଥ ବେଟା, ଏକ ରାମ ଘଟ ଘଟ ମେ ବୈଠା, ଏକ ରାମ କା ଶକଲ ପସାରା, ଚୌଥା ରାମ ଯୋ ସବସେ ନିଆରା। କଣ କହିବା ତାତ୍ପର୍ଯ୍ୟ କଣ? ଏକ ରାମ ହେ ଦଶରଥ ବେଟା, ତ୍ରେତା ଯୁଗରେ ଦଶରଥ ପୁତ୍ର ଜଣେ ରାମ ଥିଲେ। ଏକ ରାମ ଘଟ ଘଟ ମେ ବୈଠା, ଘଟ ମାନେ ଏ ଶରୀର, ଶରୀର ଭିତରେ ବି ଆତ୍ମରୂପୀ ରାମ ବସିଛି। ଏକ ରାମ ହେ ଦଶରଥ ବେଟା, ଏକ ରାମ ଘଟ ଘଟ ମେ ବୈଠା, ଏକ ରାମ କା ଶକଲ ପସାରା, ଅର୍ଥାତ୍ ଆପଣ ଯଦି ମାର୍କେଟକୁ ଯିବେ, ଆପଣଙ୍କୁ ରାମ ମିଶ୍ର, ରାମ ମହାପାତ୍ର, ରାମ ଅଗ୍ରୱାଲ, କେତେ ସବୁ ରାମ ମିଳିବେ। ଅନେକ ନାମଧାରୀ ରାମ ବି ଦୁନିଆରେ ଅଛନ୍ତି, କିନ୍ତୁ ଏ ତିନିଟା ରାମ ହିଁ ବାସ୍ତବରେ ମୋର ପ୍ରକୃତ ରାମ ନୁହନ୍ତି। କବୀର ଦାସ କହିଯାଇଛନ୍ତି, ସେ କହିଛନ୍ତି, ରାମ ଯିଏ ହେଉଛନ୍ତି ପରମାତ୍ମା, ଯିଏ ହେଉଛନ୍ତି ଭଗବାନ, ଯିଏ ରୋମ ରୋମ ମେ ରମଣ କରନେ ବାଲେ, ରମୈତି ଇତି ରାମ, ସମସ୍ତଙ୍କର ମନକୁ ଯିଏ ଲୁଭେଇଥାନ୍ତି, ସେ ରାମ ହେଉଛନ୍ତି ସବସେ ନିଆରା, ଅର୍ଥାତ୍ ଯିଏ ଜନ୍ମ ମୃତ୍ୟୁ ପାପ ପୁଣ୍ୟ କର୍ମଫଳ ଦୁଃଖ ସୁଖ ଏସବୁ କଥାରୁ ଯିଏ ମୁକ୍ତ ଅଟନ୍ତି, ସେ ହେଉଛନ୍ତି ମୋର ରାମ, ସେ କହିଛନ୍ତି। ଅର୍ଥାତ୍ ଏ ଯୋଉ ରାମାୟଣ ବିଷୟରେ ଯଦି ଆପଣ ଅନୁଚିନ୍ତା କରିବେ, ପ୍ରକୃତରେ ବର୍ତ୍ତମାନ ଯୋଉ ସମୟ ଚାଲିଛି, ସ୍ୱୟଂ ପରମାତ୍ମା ଧରାପୃଷ୍ଠକୁ ଆସିଛନ୍ତି ଏବଂ ଆମେ ସବୁ ଆତ୍ମାରୂପୀ ସୀତା, ଆମମାନଙ୍କୁ ରାବଣ କବଳରୁ ମୁକ୍ତ କରିବା ପାଇଁ ଶୋକ ବଟିକା ସମସ୍ତେ ଆଜି ଦୁନିଆରେ ଦେଖନ୍ତୁ, ଧନୀ ଗରିବ ସମସ୍ତେ, ଯାହା ପାଖରେ ପଇସା ଅଛି ନାହିଁ, ଯିଏ ପାଠ ପଢିଛି ନ ପଢିଛି, ଆଜି ଦୁନିଆରେ ସମସ୍ତଙ୍କ ପାଖରେ ବିଭିନ୍ନ ପ୍ରକାର ସମସ୍ୟା ଏବଂ ସମସ୍ତେ ଦୁଃଖରେ ଆମେ ସବୁ ଦୁନିଆରେ କାଳତିପାତ କରୁଛେ। ତ ଆମେ ରାବଣର ବର୍ତ୍ତମାନ ଶୋକ ବଟିକାରେ ସନ୍ତପ୍ତ, ଏ ଦୁନିଆକୁ ବର୍ତ୍ତମାନ ଆମେ ରାବଣ ରାଜ୍ୟ କହିବା। ରାବଣ ଶବ୍ଦର ଅର୍ଥ ହେଉଛି ରୁଲାନେ ବାଲା, ଯିଏ କନ୍ଦାଏ, ଯିଏ ଅନ୍ୟକୁ ଦୁଃଖ ଦିଏ। କିଏ ଦୁଃଖ ଦେଉଛି? କୌଣସି ବ୍ୟକ୍ତି ସମସ୍ତଙ୍କୁ ଦୁଃଖ ଦେଇପାରିବ କି?